आकाशवाणी संबलपुर आंचलिक खबर पढ़ुचन सुप्रीति मिश्र जुहार। पहला मुख्य खबर, आमर संविधान आमर स्वाभिमान बार्ता नेकरी आज पालन हेउछे जातीय संविधान दिवस। देश नागरिक मानकर आकांक्षा पूरण करबार दिके भारतीय संविधान गुटे बरकस आधार हेइछे कहले राष्ट्रपति। विधानसभा शीतकालीन अधिवेशन आइबाकाल ठानु हेबा मूल पहला दिने गृह के संबोधन करबे राष्ट्रपति। ओडिशा सांगत नाटक एकेडेमी तरफ 2023-2024 पछर लागि दियागला भिन भिन बरकर पुरस्कार। आउ उच्च शिक्षा विभाग तरफ विदेश शिक्षा वृत्ति योजना हेला शुभारंभ। भारतीय संविधान के अपनावार 76 बछर पूर्ति अवसर आज देशवासी तरफ संविधान दिवस पालन करा जाउछे। डॉक्टर बी आर आम्बेडकर नेतृत्व तैयार होता भारतीय संविधान 1949 मसीहा आज दिने संविधान सभाति गृहीत होता। 1950 मसीहा जनवरी 26 तारीख दिन देशे नुआ संविधान लागू होता। इताकि सुरता करबार लागि फी बछर आज दिन के सारा देशे संविधान दिवस भाव पालन करा जाउछे। इ बछर आमर संविधान आमर स्वाभिमान बार्ता आज संविधान दिवस पालन करा जाउछि। इ अवसर नुआ दिल्ली संविधान सदन रो सेंट्रल हॉल हेथिबा संविधान प्रस्तावना पठन कार्यक्रम थी राष्ट्रपति द्रौपदी मुर्मू जोग देकरी कहिछन, संविधान हेउछे आमर जातीय परिचय रो आधार। इटा उपनिवेशवाद मानसिकता के जातीयवादी दृष्टिकोण थी बदलावार सहित देश के आगे नेबार लगी मार्गदर्शक होइछि। देशर नागरिक मानकर आकांक्षा पूरण करबार थी भारतीय संविधान गुटे बरकस आधार होइछि बोली राष्ट्रपति कहिछन।
आज के दिन पूरा देश भारतीय लोकतंत्र के आधार हमारे संविधान के प्रति तथा उसके निर्माताओं के प्रति आदर व्यक्त करता है। हम भारत के लोग अपने संविधान के प्रति व्यक्तिगत और सामूहिक स्तर पर आस्था व्यक्त करते हैं। अनेक योजनाओं के माध्यम से देशवासियों को विशेषकर युवा वर्ग संवैधानिक आदर्शों से अवगत कराया जाता है। संविधान दिवस मनाने की परंपरा का शुभारंभ करने और उसे निरंतरता प्रदान करने की जितना भी प्रशंसा की जाए वो कम।
कार्यक्रम थी उपराष्ट्रपति सीपी राधाकृष्णन, प्रधानमंत्री नरेन्द्र मोदी, बाचस्पति ओम बिरलांकर सहित केन्द्रमंत्री आउ सांसद माने उपस्थित थिले। संविधान दिवस अवसर प्रधानमंत्री नरेन्द्र मोदी देशवासी उद्देश्य थी गोटे पत्र लिखिछन्। देशर प्रगति के मार्गदर्शन करबार थी संविधान निरंतर भूमिका उपरे जोर देकरी प्रधानमंत्री कहिछन्। संविधान के सम्मान जनाबार लगी 2015 मसीहा नवेम्बर 26 तारीख संविधान दिवस भाव पालन करबार लगी निष्पत्ति नियाजैतिला। इ बछर संविधान दिवस खास महत्व रहिछे कारण यहादे देश सरदार वल्लभ भाई पटेल और भगवान बिरसा मुंडा 150वां जन्मवार्षिकी, वंदे मातरम 150वां वार्षिकी आउ श्री गुरु तेग बहादुर जी 350वां शहीद दिवस पालन करुछे बोली प्रधानमंत्री कहिछन। संविधान दिवस अवसर मुख्यमंत्री मोहन चरण माझी सामाजिक गणमाध्यम ते कहिछन, आमर संविधान रो मूल्यबोध के सबे सम्मान जनिकरी राष्ट्र गठन दिगे निजर कर्तव्य पालन करबार आउ मां भारती कर सेवाती समर्पित हेबार के संकल्प नेमा। संविधान दिवस अवसर आज विधानसभा परिसर न बाचस्पति सुरमा पाढ़ी आउ मुख्यमंत्री मोहन चरण माझी सहित मंत्री और विधायक मैंने संविधान प्रस्तावना पाठ करते। संविधान दिवस अवसर आज सारा राज्य भिन भिन कार्यक्रम मान आयोजन कर संविधान खाली गोटे दलिल दस्तावेज नुहे, इटा हेउछे मानवीय संघर्ष बलिदान आउ त्यागर परिचय बोली कटक रेभेन्सा विश्वविद्यालय सांबादिकता आउ गणजोगाजोग विभाग अतिरिक्त प्राध्यापक देवीलाल मिश्र कहिछन।
आम संविधान विश्वर सर्वबृहत लिखित संविधान भाव बेस परिचित, एथिरे 470 गोटी धारा 25 भाग 12 अनुसूची रहिछि। एहा केवल एक आईन रो दलील बा दस्तावेज नुहे, एहा मानवीय संघर्ष बलिदान और त्यागर परिचायक। भीमराव आम्बेदकर भाषा आम संविधान हेउची जीवन साधन, से यहाँ व्हीकल ऑफ लाइफ बोली कहते। न्याय स्वाधीनता समानता बंधुता प्रतिष्ठा और राष्ट्रीय एकता और अखंडतार कथा कहे।
संविधान दिवस अवसर सारा पश्चिम ओडिशान भिन भिन कार्यक्रम मान आयोजन करा जाइछि। संबलपुर न पूर्वतट रेलपथ संबलपुर रेलमंडल तरफ होइतिबा संविधान दिवस पालन अवसर रेल प्रबंधक सुभाष चंद्र चौधरी और कर्मचारी माने संविधान न प्रस्तावना पाठ करथिले। ସହରର ଗୋଶାଲା ସିଆର୍ପିଏଫ୍ ଗ୍ରୁପ୍ ସେଣ୍ଟର୍ନ ହୋଇଥିବା ସମ୍ଭିଧାନ ଦିବସ କାର୍ଯ୍ୟକ୍ରମଟି କେନ୍ଦ୍ର ଡେପୁଟି ଇନ୍ସପେକ୍ଟର ଜେନେରାଲ୍ ସଞ୍ଜୟ କୁମାର ସିଂ ଯୋଗ ଦେଇକରି ଅଧିକାରୀ ଓ ଯବାନମାନଙ୍କୁ ଦିବସର ମହତ୍ତ୍ୱ ବାବଦେ ବୁଝାଇଥିଲେ। ବୁର୍ଲା ଏନ୍ଏସି କଲେଜ୍ର ହୋଇଥିବା ସମ୍ଭିଧାନ ଦିବସ ସମାରୋହଟି ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଯୋଗ ଦେଇକରି ଗଣତନ୍ତ୍ରର ସୁରକ୍ଷା ଓ ସମ୍ଭିଧାନର ମୂଲ୍ୟବୋଧ ବାବଦେ ବୁଝାଇଥିଲେ। ବୌଦ୍ଧ ଜିଲ୍ଲାର ଭିନ୍ ଭିନ୍ ଅନୁଷ୍ଠାନ, ମହାବିଦ୍ୟାଳୟ, ଜିଲ୍ଲା ପ୍ରଶାସନ ଆଉ ରାଜନୈତିକ ଦଳ ତରଫୁ ସମ୍ଭିଧାନ ଦିବସ ପାଳନ ହୋଇଛି। ଏ ଅବସରରେ ଜିଲ୍ଲାର ଗୋଟିଏ ସଚେତନତା ଶୋଭାଯାତ୍ରା, ସେମିନାର ସଙ୍ଗେ ଭିନ୍ ଭିନ୍ ପ୍ରତିଯୋଗିତା କରାଯାଇଥିଲା। ସେନ୍ତା ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫୁ ହୋଇଥିବା ଜାତୀୟ ସମ୍ଭିଧାନ ଦିବସ ସମାରୋହଟି ଜିଲ୍ଲାପାଳ ନୃପରାଜ ସାହୁ ଯୋଗ ଦେଇକରି ଜିଲ୍ଲା ସଦର ଅବୀର ମହାରାଜ ପୂର୍ଣ୍ଣ ଆମ୍ବେଦକର ସେବା ସଂଗଠନ ତରଫୁ ଏ ଅବସରରେ ଖାସ୍ କାର୍ଯ୍ୟକ୍ରମମାନ ହୋଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ତରଫୁ ହୋଇଥିବା କାର୍ଯ୍ୟକ୍ରମଟି ବିଭାଗୀୟ ମୁଖ୍ୟ ଯୋଗ ଦେଇକରି ଏ ଦିବସର ମହତ୍ତ୍ୱ ବାବଦେ କହିଥିଲେ। ବରଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପରିଷଦ ତରଫୁ ସମ୍ଭିଧାନ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଭାରତୀୟ ସମ୍ଭିଧାନକେ ଗୋଟିଏ ଜୀବନ୍ତ ଗ୍ରନ୍ଥ ବୋଲି କହିଛନ୍ତି। ସପ୍ତଦଶ ବିଧାନସଭାର ଶୀତକାଳୀନ ଅଧିବେଶନ ଆଇବାକାଲିଠାନୁ ମୂଲ ହେବା। ଅଧିବେଶନର ପହିଲା ଦିନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକେ ସମ୍ବୋଧନ କରିବେ। ଓଡ଼ିଶା ବିଧାନସଭାର କେନ୍ସି ଭିଲ୍ ରାଷ୍ଟ୍ରପତିଙ୍କର ଇଟା ପହିଲା ଉଦ୍ବୋଧନ ହେବା। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଇବାକାଲ ଉପରବେଲା 4:20 ବେଲ୍କେ ବିଧାନସଭାକେ ପହଞ୍ଚବେ। ରାଷ୍ଟ୍ରପତିଙ୍କର ଉଦ୍ବୋଧନ ଆଗନୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଲ୍ ଅଭିଭାଷଣ ଦେବେ। ରାଷ୍ଟ୍ରପତି 5:30 ତକ ବିଧାନସଭାନ ରହିବେ ବୋଲି ସୂଚନା ମିଳିଛି। ଅଧିବେଶନ ଆଗନୁ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କର ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ହୋଇଯାଇଛି। ବୈଠକଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସହିତ ବିରୋଧୀ ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ। ଅଧିବେଶନର ସୁପରିଚାଳନା ଦିଗେ ସହଯୋଗ କରବାରକେ ବାଚସ୍ପତି ଏ ଅବସରରେ ବିରୋଧୀ ଦଳର ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍। ଆବା ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2025-26 ଆର୍ଥିକ ବଜେଟ୍ ଲାଗି ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ଇ ଅଧିବେଶନ ଆଇବା ମାସ 31 ତକ ଚାଲବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 30 ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଓ ଦୁନିଆ ସାରା ଲୋକଙ୍କ ସଙ୍ଗେ ବିଚାର ବିନିମୟ କରିବେ। ଏଟା ତାଙ୍କର 128 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଏତାର ଛଡ଼ା 1800117800 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ଘରକେ ମିସ୍ଡ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ଏବା 28 ତକ ନିଜର ମତାମତ ଦେଇପାରିବେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତରଫୁ ଆଜି 2023-2024 ଓ 2025 ବଛର ଲାଗି କବି ସମ୍ରାଟ ଉପେନ୍ଦ୍ର ପଞ୍ଚ ପୁରସ୍କାର, ଏକାଡେମୀ ପୁରସ୍କାର ଉପାୟନ ଆଉ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ ଯୁବ ପ୍ରତିଭା ପୁରସ୍କାର ଦିଆଯାଇଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ହୋଇଥିବା କାର୍ଯ୍ୟକ୍ରମଟି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ବିଜେତାମାନଙ୍କୁ ପୁରସ୍କୃତ କରିଛନ୍। 3 ଲାଗି ପଶ୍ଚିମ ଓଡ଼ିଶାର ବହୁଟେ ନାଁ କରା କଳାକାର ଆଉ ଏ ଅବସରରେ ପୁରସ୍କୃତ ହୋଇଛନ୍। 2024 ବଛର ଲାଗି ବରଗଡ଼ ଜିଲ୍ଲା ଶବ୍ଦ ନୃତ୍ୟ ଗୁରୁ ପଦ୍ମଶ୍ରୀ ଭାଗବତ ପ୍ରଧାନଙ୍କୁ ସମ୍ମାନଜନକ କବି ସମ୍ରାଟ ଉପେନ୍ଦ୍ର ପଞ୍ଚ ପୁରସ୍କାର ଦିଆଯାଇଛି। ସେନ୍ତା ଭିନ୍ ଭିନ୍ ବର୍ଗଥି ଗବେଷକ ଡକ୍ଟର ଶ୍ୟାମ ସୁନ୍ଦର ଥର, ଲୋକନୃତ୍ୟ ଶିଳ୍ପୀ ଗାନ୍ଧୀ ବାରିକ, ନାଟ୍ୟକାର ସତ୍ୟରଞ୍ଜନ ବେହେରା, ଡକ୍ଟର ସମଲ ମୁଦାଲି ଆଉ ଭୁବନେଶ୍ୱର ପ୍ରଧାନ, ଗାୟିକା ପଦ୍ମିନୀ ଦୋରା, ସଙ୍ଗୀତ ନିର୍ଦ୍ଦେଶକ ରମେଶ ମହାନ, ଯୁବ କଳାକାର ସୌମ୍ୟରଞ୍ଜନ ବଡ଼ପଣ୍ଡା ଆଉ ସୁନୀଲ ବିଭାର, ଘୁମରା ନୃତ୍ୟଶିଳ୍ପୀ ପବିତ୍ର ଗହି, ଲୋକବାଦ୍ୟଥି ରମେଶ ଗୁର୍ଲା ପ୍ରମୁଖ ପୁରସ୍କୃତ ହୋଇଛନ୍। ଭାରତକେ ବିଶ୍ୱଶକ୍ତି ହେବାର୍କେ ହେଲେ ବିଜ୍ଞାନ ଆଉ ପ୍ରଯୁକ୍ତି ବିଦ୍ୟାର୍ଥୀ ଆମର ଛାତ୍ରଛାତ୍ରୀମାନଙ୍କୁ ଦକ୍ଷତା ହାସଲ କରବାର୍କେ ହେବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱରର ଗୋଟିଏ ବିଦ୍ୟାଳୟ ହୋଇଥିବା କାର୍ଯ୍ୟକ୍ରମଟି ଯୋଗ ଦେଇକରି ଆଜିର ପିଲାମାନେ ସମୃଦ୍ଧ ଓଡ଼ିଶା, ବିକଶିତ ଭାରତର ନିର୍ମାତା ଆନ୍ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। କାର୍ଯ୍ୟକ୍ରମଟି ପ୍ରଖ୍ୟାତ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଯୋଗ ଦେଇକରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଛନ୍। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ତରଫୁ ଆଜି ବିଦେଶୀ ଶିକ୍ଷାବୃତ୍ତି ଯୋଜନାର ଶୁଭାରମ୍ଭ କରାଯାଇଛି। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଜନାର ଶୁଭାରମ୍ଭ କରିକି କହିଛନ୍, ଏହି ଶିକ୍ଷାବୃତ୍ତି 2025-26 ଶିକ୍ଷାବର୍ଷନୁ ଲାଗୁ କରାଯିବା। ବିଦେଶ ନ ପାଠ ପଢ଼ବାର ଲାଗି ଅନୁସୂଚିତ ଜାତି ଆଉ ଜନଜାତି ବର୍ଗର ଛାତ୍ରଛାତ୍ରୀ ଯେନ୍ମାନଙ୍କର ପାରିବାରିକ କମାନୀ ବଛରକ 12 କି ତାନୁ କମ୍ ହୋଇଥିବା ସେମାନେ ଆବେଦନ କରିପାରିବେ। ଯୋଜନାଟି ବୃତ୍ତି ପାଇଲା ଉତ୍ତରୁ ଛାତ୍ରଛାତ୍ରୀମାନେ ପୂର୍ତ୍ତିର 200 ଆଗଧାଡ଼ିର ଉଚ୍ଚଶିକ୍ଷାନୁଷ୍ଠାନ ପାଠ ପଢ଼ବାର ସୁଯୋଗ ପାଇବେ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍। ଏ ଅବସରରେ ବିଭାଗ ତରଫୁ ଅନୁଦାନ ପାଇଥିବା ବେସରକାରୀ ମହାବିଦ୍ୟାଳୟମାନଙ୍କେ 34 ଜଣଙ୍କୁ ଗ୍ରୁପ୍ ସି ଆଉ ଗ୍ରୁପ୍ ଡି ବର୍ଗଥି ଅନୁକମ୍ପାମୂଳକ ନିଯୁକ୍ତି ଦିଆଯାଇଛି। ଇତାର ସହିତ ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କେ ଏକାଡେମିକ୍ ପରଫର୍ମାନ୍ସ ଅଡିଟ୍ ଲାଗି ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦକେ କପିରାଇଟ୍ ବିଲ୍ ଦିଆଯାଇଛି। ଶେଷ ମୁଖ୍ୟ ଖବର ଫେରଖାଏ ଆମର ସମ୍ବିଧାନ ଆମର ସ୍ୱାଭିମାନ ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ଜାତୀୟ ସମ୍ବିଧାନ ଦିବସ। ଦେଶର ନାଗରିକମାନଙ୍କର ଆକାଂକ୍ଷା ପୂରଣ କରବାର ଦିଗେ ଭାରତୀୟ ସମ୍ବିଧାନ ଗୋଟିଏ ବରକସ ଆଧାର ହୋଇଛି କହିଲେ ରାଷ୍ଟ୍ରପତି। ବିଧାନସଭାର ଶୀତକାଳୀନ ଅଧିବେଶନ ଆଇବାକାଲିଠାନୁ ହେବା ମୂଲ ପହିଲା ଦିନେ ଗୃହକେ ସମ୍ବୋଧନ କରିବେ ରାଷ୍ଟ୍ରପତି। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ 2023-2024-2025 ବର୍ଷ ଲାଗି ଦିଆଗଲା ଭିନ୍ ଭିନ୍ ବର୍ଗର ପୁରସ୍କାର ଆଉ ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଦେଶ ଶିକ୍ଷା ବୃତ୍ତି ଯୋଜନାର ହେଲା ଶୁଭାରମ୍ଭ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।